ଏବେ ଆମେ ଦେଖାହଉଛି ଯେ ପ୍ରାୟ ମ୍ୟାକ୍ସିମମ ଗର୍ଲସ ମାନଙ୍କର ପିରିୟଡ୍ସ ବହୁତ ଇରେଗୁଲାର ହଉଛି, ମାନେ ମଝିରେ 2-3 ମାସ ବନ୍ଦ ହେଇଯିବ କିମ୍ବା 4-5 ମାସ ପର୍ଯ୍ୟନ୍ତ ବି ବନ୍ଦ ହେଇଯିବ। ମୋର ଗୋଟେ ସାଙ୍ଗର ଗତ 5 ମାସ ହେଲାଣି ତାର ପିରିୟଡ୍ସ ହେଇନି, ତ ସେଇ ଜିନିଷଟା କଣ ଆମର ଫ୍ୟୁଚରରେ ପ୍ରେଗନେନ୍ସି ଟାଇମରେ କିଛି ପ୍ରୋବ୍ଲେମ କ୍ରିଏଟ୍ କରିବ କି, କିମ୍ବା ଆମେ ଯଦି ତା ପାଇଁ କୌଣସି ମେଡିସିନ ଖାଇ ଦଉଛୁ କିଛି କରୁଛୁ ତାହେଲେ ସେଟା ଇନ୍ ଫ୍ୟୁଚର ପ୍ରେଗନେନ୍ସିରେ ପ୍ରୋବ୍ଲେମ କ୍ରିଏଟ୍ କରେ କି?
Thank you.